ଦେବ ଆଉ କି ଆଦେଶ କରିବେ କରନ୍ତୁ।
ଈରବର ରଘୁନାଥ ମହାଲକ୍ଷ୍ମୀ କି ଆପଣଙ୍କୁ ସମର୍ପଣ ନ କରି ମୁଁ କୁଆଡ଼େ ଯିବି ପ୍ରଭୁ। ଅପୂର୍ବ କଥାଏ ମତ ରାମ ନାୟକ ମିଥିଳା ଦେଶର ଅଟେ ନୃପବର ମିଥିଳା ଦେଶର ଅଟେ ନୃପବର ଜନକ ତାହାଙ୍କ ନାମ ଉତ୍ତମ ଧାର୍ମିକ ମହାଯତି ଦେବ ଉତ୍ତମ ଧାର୍ମିକ ଯଜ୍ଞଶାଳା ପାଇ ଦର୍ଶନ ଦେଲେ ଜଙ୍ଗଲରୁ ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ ହରିବେ ଗୌରୀରେ ଅଜନିଜାତ ଦେବୀ କମଳା କାଠାତ ବୋଲିଲେ ଅଜନିଜାତ କେହି ପୁରୁ ତାଙ୍କୁ ପାଠ ପାଞ୍ଚିଲେ ମନ କେହି ବୀରବର ପରେ ସୌନ୍ଦର୍ଯ୍ୟ ଗୁଣେ ବୀରବର ପରେ ସୌନ୍ଦର୍ଯ୍ୟ ଗୁଣେ ସମାନ କେ ଜଣେ ନାହିଁ ଏହି ଶଙ୍କର ଯାପ ଚଣ୍ଡାଳୁ ବ୍ରାହ୍ମଣ ଜାଣି ପ୍ରମାଣ ଧନୁରେ ଗୁଣ ଦେବ ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ମୋହର ନନ୍ଦିନୀ ଚନ୍ଦ୍ରମା ବଦନୀ ତାଙ୍କର କାମିନୀ ହେବ ଏହି ସତ୍ୟ କଲେ ରୂପ ଚାରିଆରେ ସତ୍ୟ କଲେ ରୂପ ମାଗିଛି ସମ୍ଭାର ନଗରେ ତାଙ୍କର ଧନୁଷ ଜଙ୍ଗର ଜାତ ଆଠ ବେଗେ ଯିବା ଉତ୍ସବ ଦେଖିବା ଆଠ ବେଗେ ଯିବା ଆହେ ବୀର ମର ରାମ ଚନ୍ଦ୍ର ଆଠ ବେଗେ ଯିବା ଉତ୍ସବ ଦେଖିବା ପବିତ୍ର କରିବା ନେତ୍ର ପତ୍ର ପ୍ରବେଶି ତାଙ୍କ ତନେ ଦେଖିବା କେତେ ରାଜନେ ପ୍ରବେଶି ତାଙ୍କ ତନେ
ଦେବ ଆପଣଙ୍କ କଥାରେ ସମ୍ମତ ହେଲି ଚାଲନ୍ତୁ।
ଆଠ ବର୍ଷ ଗଙ୍ଗା ପାରି ହୋଇ ଆମ୍ଭେମାନେ ମିଥିଳାପୁରକୁ ଯିବା। ବୀରବର ରାମଚନ୍ଦ୍ର ଜାହ୍ନବୀଙ୍କର ଅପୂର୍ବ ସଭା ଦେଖ
ଭାଇ ମୋର ମୋର କହି ଶୁଖିଲା ବାଦିରେ ମରୁଲେ ଭାଇ ଶୁଖିଲା ବାଦିରେ ମରୁଲେ ବାୟା ମନରେ ବାୟା ରହିବ ନାହିଁ ବାୟା ମନରେ
ଲକ୍ଷ୍ମଣ ଦେଖିଲାଣି ସେଇ କେଉଟଟି ନାମଙ୍ଗରେ ବସି କିପରି ଝୁଲାଉଛି।
ଦେବ ତାକୁ ଡାକନ୍ତୁ। ହେ ଧୀବର ଏଣିକି ନାହାଣେ
ମୁନିଗୁର ନାଉରୀକୁ ଡାକିଲେ ଶୁଣୁ ନାହିଁ କାହିଁକି।
ଧୀବର ଜାତି ପ୍ରାୟ ବଧିର ହୋଇଥାନ୍ତି। ଧୀବର ତୁ କ'ଣ ବଧିର କିରେ
ବଧିର ନୁହେ ହେ ଧୀର ଜାତି ରେ ବର ଦେଖିବି ପଥରେ ପଥର ବାଲି ପରି ତୋରୁ ଆସନ୍ତୁ ଯେ ହେଲେ ପୁରୀ ବଧେଲା ବସାଇ ନେବି ନାରେ
ଏଇ କଥା ତ ହଉ ଦେ ପାଦ ଧୋଇବେ ଧନ୍ୟ ଧନ୍ୟ ନାଭି ପତେ ଧନ୍ୟ ତୋର ପ୍ରଭୁ ରଘୁନାଥ ମଧ୍ୟ ଧନ୍ୟ ଆହା ଭକ୍ତାଧୀନ କେହି ତ ମାଗିଲା କ୍ଷଣି ତାକୁ ପୟର ବଢ଼ାଇ ଦେଲ
ବଢ଼ାଇ ଦେଲ ପୟର ହେ ଭାବ ରଘୁବୀର ব্রহ্মারে পদ নহি দেবী আদন পাইছ রণামৃত পান জ্ঞান কৈবর্ত ধৈলা পাবন
প্রভু এখর মো না উপরকু বিরাজমান করন্তু কালন্তু মুনিগুর আস ভাই লক্ষ্মণ
ইন্দ্রানীলাবাণী গৃহরে শৈতি ঘটিয়া ঘরে লোক জিদুই কেড়ে সহিতা